ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଦେଶେ 6 ନମ୍ବର ଖେପ୍ ସାଧାରଣ ନିର୍ବାଚନ ଥି ଗଲାକାଲି ରାତି ତକ୍ ମିଳିଥିବା ତଥ୍ୟ ଅନୁସାରେ 61.76% ମତଦାନ ହୋଇଛି। ଏ ଖେପ ଓଡ଼ିଶା ସହିତ ବିହାର, ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଆଉ ଜାମ୍ମୁ କାଶ୍ମୀରର 58ଟା ଲୋକସଭା ଆସନ ଲାଗି ଭୋଟ୍ ହୋଇଛି। ସବୁନୁ ଅତ୍କା ପଶ୍ଚିମବଙ୍ଗନ 80.06% ଭୋଟ୍ ହୋଇଥିବାର ବେଳେ ସବୁନୁ କମ୍ ଉତ୍ତରପ୍ରଦେଶନ 54.03% ଭୋଟ୍ ହୋଇଥିବାର ନିର୍ବାଚନ ଆୟୋଗଙ୍କ ସୂତ୍ରନୁ ଜଣାପଡ଼ିଛି। ରାଜ୍ୟ 3 ନମ୍ବର ଖେପ୍ ନିର୍ବାଚନ 10ଟା ଜିଲ୍ଲାନ 6ଟା ଲୋକସଭା ଆସନ ଆଉ 42ଟା ବିଧାନସଭା ଆସନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାତି ସରିଛି। ଗଲାକାଲି ରାତି ତକ୍ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟ 70.99% ମତଦାନ ହୋଇଛି। ସମ୍ବଲପୁର ଲୋକସଭା ଆସନ ସବୁନୁ ଅତ୍କା 76.63% ଭୋଟ୍ ପଡ଼ିଥିବାର ବେଳେ ପୁରୀ ନ 73.81%, ଢେଙ୍କାନାଳ ନ 73.69%, କେନ୍ଦୁଝର ନ 73.30%, କଟକ ନ 67.36% ଆଉ ଭୁବନେଶ୍ୱର ଲୋକସଭା ଆସନ୍ତି 62% ଭୋଟ୍ ହୋଇଛି। ସେନ୍ତା ଆଠମଲ୍ଲିକ ବିଧାନସଭା ଆସନ ସବୁନୁ ଅତ୍କା 85.42% ଭୋଟ୍ ହୋଇଥିବାର ବେଳେ ସବୁନୁ କମ୍ ଭୁବନେଶ୍ୱର ଉତ୍ତର ବିଧାନସଭା ଆସନ 51% ଭୋଟ୍ ହୋଇଥିବାର ନିର୍ବାଚନ ଆୟୋଗଙ୍କ ତରଫ ସୂଚନା ମିଳିଛି। ଇକ୍ଷେପେ 6ଟା ସଂସଦୀୟ କ୍ଷେତ୍ର ଲାଗି 64 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାର ବେଳେ 42ଟା ବିଧାନସଭା ଆସନ ଲାଗି 383 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍। ବିଜେପିର ବରିଷ୍ଠ ନେତା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 29 ତାରିଖ ଦିନ ଓଡ଼ିଶା ଗସ୍ତୀ ଆସିବେ। ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା ଆର୍ ବାଲେଶ୍ୱରନ ଦଳୀୟ ପ୍ରାର୍ଥୀମାନଙ୍କର ଲାଗି ପ୍ରଚାର କରବାର କାର୍ଯ୍ୟସୂଚୀ ରହିଛି। ଆଜି ବିଜେପିର ବରିଷ୍ଠ ନେତା ଆଉ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତନ ଆସିକରି ବାରିପଦା, ଚାନ୍ଦବାଲି ଆର୍ ନିମାପଡ଼ାନ ଦଳର ବିଜୟ ସଂକଳ୍ପ ସମାବେଶ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସିଆଡ଼େ ଆଜି ଆର୍ 28 ତାରିଖ ଦିନ ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆର୍ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତନ ଆସିକରି ବାଲେଶ୍ୱର ଆର୍ ଭଦ୍ରକଠାରେ ଦଳର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏ ବର୍ଷର ମେଟ୍ରିକ୍ ପରୀକ୍ଷା ଫଲ ଆଜି ବାହାରବା। ଇତାର ସହିତ ସଂସ୍କୃତ ମଧ୍ୟମା ଆର୍ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଲ ଭିଲ୍ ବାହାରବା। 11:30 ବଜେ ତକ୍ ବୋର୍ଡର ୱେବ୍ସାଇଟ୍ www.bscodisha.ac.in ଥି ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଲ ଦେଖିପାରବେ। ଉପରବେଲା ଟେବୁଲେସନ ରେଜିଷ୍ଟର ମିଳିପାରବା। ସେନ୍ତା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 କଲା, ବାଣିଜ୍ୟ, ବିଜ୍ଞାନ ଆଉ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଲ ଭିଲ୍ ଆଜି ବାହାରବା। ପରିଷଦ କାର୍ଯ୍ୟାଳୟନ ଆଜି ଉପରବେଲା 3 ବଜେ ପରୀକ୍ଷା ଫଲ ବାହାରବା ବୋଲି ପରିଷଦ ତରଫ କୁହାଯାଇଛି। ଛାତ୍ରଛାତ୍ରୀମାନେ www.orissaresults.nic.in ଲଗ୍ଇନ୍ କରିକରି ପରୀକ୍ଷା ଫଲ ଦେଖିପାରବେ। ଇତାର ଛଡ଼ା ଡିଜି ଲକର ଜରିଆ ବିଲ୍ ପରୀକ୍ଷା ଫଲ ଜାନି ହେବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫ କୁହାଯାଇଛି। କଟକ ସଂସଦୀୟ କ୍ଷେତ୍ରର 12ଟି କଟକ ବିଧାନସଭା ଆସନରୁ ଭୋଟ୍ କାମତି ନିୟୋଜିତ ଜଣେ ମହିଳା ପୁଲିଂ ଅଫିସର ସୁଜାତା ମିତ୍ରଙ୍କର ଗଲାକାଲି ଜୀବନ ଯାଇଛି। ସେ 12ଟି କଟକ ବିଧାନସଭା ଆସନର ହାଡ଼ିବନ୍ଧୁ ହାଇସ୍କୁଲର 114 ନମ୍ବର ବୁଥ୍ ପୁଲିଂ ଅଫିସର ଭାବେ କାମ କରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲକେ ନିଆଯାଇଥିଲା। ଡାକ୍ତର ସେନେ ତାଙ୍କୁ ମୃତ ଘୋଷିତ କରିଥିଲେ। ଏହି ଘଟଣାଟି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶୋକ ପ୍ରକାଶ କରିବା ସଙ୍ଗେ ସ୍ୱର୍ଗୀୟା ମିତ୍ରଙ୍କର ପରିବାର ଲୋକ ସମବେଦନା ଜଣାଇଛନ୍। ନିର୍ବାଚନ ଆୟୋଗଙ୍କର ଘୋଷଣା ଅନୁସାରେ ତାଙ୍କର ପରିବାର ଲୋକଙ୍କୁ 15 ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫ କୁହାଯାଇଛି। ଇତାର ସହିତ ବିଧି ଅନୁସାରେ ବାକି ବ୍ୟବସ୍ଥା କରାଯିବାରକେ ସେ ନିର୍ଦ୍ଦେଶ ଦେଇଛନ୍। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ରଥ ତିଆରି କାମ ଚାଲିଛି। ରଥ କଲାନ ଗଲାକାଲି ରଥମାନଙ୍କର ନାହାକ ଚକ ତିଆରି ହୋଇଛି। ରଥର ଅଖ ତିଆରି କାମ ଭିଲ୍ ଅନୁକୂଲ କରାଯାଇଛି। ଇତାର ସଙ୍ଗେ ରଥର ଓରା ତିଆରି କାମ ଭିଲ୍ ମୂଲ ହୋଇଛି। ଭାରପ୍ରାପ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥ ଖଲାକେ ପହଞ୍ଚିକରି କାମ ରଥଦାରକ କରିଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ତାର 62 ନମ୍ବର ସ୍ଥାପନା ଦିବସ ପାଳନ କରୁଛି। 1963 ମସିହା ଆଜି ଦିନେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସ୍ଥାପନା ହୋଇଥିଲା। 20 କିଲୋୱାଟ ଟ୍ରାନ୍ସମିଟର ପ୍ରସାରଣ ମୁହିଥିବା ଏହି କେନ୍ଦ୍ର ଏଚ୍ଏନ୍ 100 କିଲୋୱାଟ କ୍ଷମତାର ଡିଜିଟାଲ ପ୍ରସାରଣ କରୁଛି। ଆକାଶବାଣୀ କେନ୍ଦ୍ର ସମ୍ବଲପୁର ପଶ୍ଚିମ ଓଡ଼ିଶାର କଳା ଆଉ ସଂସ୍କୃତିର ପ୍ରଚାର ପ୍ରସାର ଦିଗେ ବଢ଼ତି ଭୂମିକା ନେଇକରି ଶ୍ରୋତାମାନଙ୍କର ମନ ଜିତିପାରିଛି। ଇତାର ସଙ୍ଗେ କେନ୍ଦ୍ରନୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଲାଗି ଲୋକମାନେ ତାଙ୍କ ନିଜର ଭାଷାତି ଏ ଅଞ୍ଚଳର ଖବର ପାଇପାରୁଛନ୍। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ୍ ଆଜି ଅଧରାତି ବାଂଲାଦେଶ ଆର୍ ପଶ୍ଚିମବଙ୍ଗ ସମୁଦ୍ର ଖଣି ଇଲାକାର ସାଗରଦ୍ୱୀପ ଆର୍ ଖେପୁପୁରା ମଝିନ ଲ୍ୟାଣ୍ଡଫର୍ କରବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଏଛନ୍ତି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।